ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ନୂଆଦିଲ୍ଲୀଠାରେ ଗ୍ରାମୀଣ ଭାରତ ମହୋତ୍ସବକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ମାଳଦ୍ୱୀପ ପ୍ରତିପକ୍ଷଙ୍କ ମଧ୍ୟରେ ନୂଆଦିଲ୍ଲୀଠାରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଚଳିତ ବର୍ଷ ଗ୍ରାମାଞ୍ଚଳଗୁଡ଼ିକୁ ଦାରିଦ୍ର୍ୟମୁକ୍ତ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ କହିଲେ କୃଷିମନ୍ତ୍ରୀ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲିର ଖେଳରେ ତାମିଲନାଡୁ ଡ୍ରାଗନ୍ସ ବିଜୟୀ ଏବଂ ସିଡ୍ନୀ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ବ୍ୟାଟିଂ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଗ୍ରାମୀଣ ଭାରତ ମହୋତ୍ସବ 2025କୁ ଉଦ୍ଘାଟନ କରିବେ। ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି, ଆତ୍ମନିର୍ଭରଶୀଳ ଅର୍ଥନୀତି ସୃଷ୍ଟି ଏବଂ ଗ୍ରାମୀଣ ସମୁଦାୟ ମଧ୍ୟରେ ଅଭିନବତାକୁ ପ୍ରୋହାହିତ କରିବା ଏହି ମହୋତ୍ସବ ପାଳନର ଉଦ୍ଦେଶ୍ୟ ବୋଲି ଆମ ପ୍ରତିନିଧି ଜଣାଇଛନ୍ତି। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଏବଂ ପ୍ରସାର କରିବାରେ ଏହି ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। 6 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ବିଷୟବସ୍ତୁ ରହିଛି 2047 ବିକଶିତ ଭାରତ ଗଠନ ପାଇଁ ସଶକ୍ତ ଗ୍ରାମୀଣ ବ୍ୟବସ୍ଥା। ଉଦ୍ୟୋଗ ମାଧ୍ୟମରେ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା ଏହି ମହୋତ୍ସବ ପାଳନର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ବିଭିନ୍ନ କ୍ଷେତ୍ରର ସରକାରୀ ଅଧିକାରୀ, ଗ୍ରାମୀଣ ଉଦ୍ୟୋଗୀ, କାରିଗର ଏବଂ ଅଂଶୀଦାରମାନଙ୍କୁ ଏକାଠି କରି ସହଯୋଗୀ ଓ ସାମୁହିକ ଗ୍ରାମୀଣ ପରିବର୍ତ୍ତନ ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ। ଉତ୍ତର ପୂର୍ବ ଭାରତ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ସହିତ ଗ୍ରାମବାସୀଙ୍କ ମଧ୍ୟରେ ଅର୍ଥନୈତିକ ସ୍ଥିରତା ଓ ଆର୍ଥିକ ନିରାପତ୍ତାକୁ ପ୍ରୋହାହନ ପ୍ରଦାନ କରିବାରେ ଏହି ମହୋତ୍ସବ ବିଶେଷ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେସ୍ ଚାମ୍ପିୟନ୍ କୋନେରୁ ହମ୍ପି ଏବଂ ତାଙ୍କ ପରିବାରବର୍ଗଙ୍କ ସହ ନୂଆଦିଲ୍ଲୀଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କୋନେରୁ ହମ୍ପିଙ୍କୁ ଜଣେ କ୍ରୀଡ଼ା ଆଇକନ୍ ଏବଂ କ୍ରୀଡ଼ାପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ତାଙ୍କର ଚିନ୍ତାଧାରା ଏବଂ ସଂକଳ୍ପ ଅତ୍ୟନ୍ତ ସ୍ୱଷ୍ଟ। କୋନେରୁ ହମ୍ପିଙ୍କ ପାଇଁ ଦେଶ ଆଜି ଗର୍ବିତ ଏବଂ ଶ୍ରେଷ୍ଠତା କ'ଣ ତାହା ତାଙ୍କ କ୍ରୀଡ଼ାରେ ପ୍ରତିପାଦନ କରିଛନ୍ତି। ସୂଚନାଯୋଗ୍ୟ, କୋନେରୁ ହମ୍ପି ହେଉଛନ୍ତି ମହିଳା ବିଶ୍ୱ ଚେସ୍ ଚମ୍ପିୟନ୍ସିପ୍ର ଉପବିଜେତା ଏବଂ ଗତ 2 ଥର ମହିଳା ବିଶ୍ୱ ର୍ୟାପିଡ୍ ଚେସ୍ ଚମ୍ପିୟନ୍ ବିଜୟିନୀ। ନିକଟରେ ସେ ନ୍ୟୁୟର୍କରେ 2ୟ ଥର ପାଇଁ ବିଶ୍ୱ ର୍ୟାପିଡ୍ ଚେସ୍ ଟାଇଟଲ୍ ହାସଲ କରିଛନ୍ତି। 2019 ସେ ପ୍ରଥମ ଥର ପାଇଁ ଟାଇଟଲ୍ ବିଜୟୀ ହୋଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ମାଳଦ୍ୱୀପ ପ୍ରତିପକ୍ଷ ଡକ୍ଟର ଅବଦୁଲ୍ଲା ଖଲିଲ୍ଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଭାରତ ମାଳଦ୍ୱୀପ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଉଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପଡ଼ୋଶୀ ପ୍ରଥମ ନୀତି ଏବଂ ଭିଜନ ସାଗର ଅଧୀନରେ ମାଳଦ୍ୱୀପକୁ ନିରନ୍ତର ସମର୍ଥନ ଜାରି ରଖିବାକୁ ଡକ୍ଟର ଜୟଶଙ୍କର ଏହି ଅବସରରେ ପ୍ରତିଶ୍ରତି ଦେଇଛନ୍ତି। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ଗତ ଅକ୍ଟୋବର ମାସରେ ଭାରତ ଗସ୍ତ ଅବସରରେ ହୋଇଥିବା ବୁଝାମଣାର ଅଗ୍ରଗତି ନେଇ ମଧ୍ୟ ଦୁଇ ନେତା ସମୀକ୍ଷା କରିଛନ୍ତି। ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଡକ୍ଟର ଖଲିଦ୍ ଭାରତର ସହାୟତାକୁ ଉଲ୍ଲେଖ କରିବା ସହ ଜରୁରୀକାଳୀନ ଆର୍ଥିକ ସହଯୋଗର ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଏବଂ ସାମୁଦ୍ରିକ ନିରାପତ୍ତା ଭାଗିଦାରିତାକୁ ସାକାର କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମାଳଦ୍ୱୀପର ପ୍ରତିବଦ୍ଧତାକୁ ଡକ୍ଟର ଖଲିଦ୍ ଦୋହରାଇଛନ୍ତି। ମାଳଦ୍ୱୀପରେ ତୃତୀୟ ପର୍ଯ୍ୟାୟ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 6 ତାରିଖ ସୋମବାର ଦିନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜାମ୍ମୁ ରେଲୱେ ଡିଭିଜନର ଲୋକାର୍ପଣ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଜାମ୍ମୁ ରେଳ ଡିଭିଜନ ଅଧୀନରେ 5ଟି ସେକ୍ସନ୍ ରହିବ। ଏହି 5ଟି ସେକ୍ସନ୍ର ମୋଟ ଦୈର୍ଘ୍ୟ ହେଉଛି 742.1 କିଲୋମିଟର। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହାର ମୁଖ୍ୟାଳୟ ଜାମ୍ମୁରେ ରହିବ। ବର୍ତ୍ତମାନ ଦେଶରେ 17ଟି ରେଳ ଜୋନ୍ ଅଧୀନରେ 68ଟି ରେଳ ଡିଭିଜନ କାର୍ଯ୍ୟ କରୁଛି। ଜାମ୍ମୁ 69ତମ ଡିଭିଜନ ଭାବେ କାର୍ଯ୍ୟ କରିବ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତାକାଲି କାଶ୍ମୀର ରେଳ ପ୍ରକଳ୍ପ ଅନ୍ତର୍ଗତ ଶ୍ରୀନଗର ରେଳ ଷ୍ଟେସନ୍ ଏବଂ ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଳ ସଂଯୋଗ ସେକ୍ସନ୍ ନିରୀକ୍ଷଣ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ବୈଷ୍ଣବ ସ୍ୱତନ୍ତ୍ର ଟ୍ରେନ୍ରେ ଶ୍ରୀନଗରରୁ ଜାମ୍ମୁ ଅଭିମୁଖେ ଯାତ୍ରା କରି ରେଳ ଲାଇନ୍ର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଚଳିତ ବର୍ଷ ଗ୍ରାମାଞ୍ଚଳଗୁଡ଼ିକୁ ଦାରିଦ୍ର୍ୟମୁକ୍ତ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଏକ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଚୌହାନ ରାଷ୍ଟ୍ର ନିର୍ମାଣରେ ଗ୍ରାମାଞ୍ଚଳର ଭୂମିକା ଉପରେ ଆଲୋକପାତ କରିଥିଲେ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ଏହି ବୈଠକରେ ବିଭିନ୍ନ ଯୋଜନା ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଆଲୋଚନା କରିଥିଲେ। ସାଧାରଣ ଲୋକଙ୍କ ଆଶା ଏବଂ ଆକାଂକ୍ଷା ପୂରଣ କରିବାରେ ଗ୍ରାମ୍ୟୋନ୍ନୟନ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗତବର୍ଷ ଜୁନ୍ ମାସରୁ ମନରେଗା ଯୋଜନାରେ 136 କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ରାଜ୍ୟଗୁଡ଼ିକରେ ଗ୍ରାମାଞ୍ଚଳ ଭିତ୍ତିଭୂମି ନିର୍ମାଣ ସଂକ୍ରାନ୍ତ ବିଭିନ୍ନ ଯୋଜନା ପାଇଁ କେନ୍ଦ୍ର ସରକାର 50,467 କୋଟି ଟଙ୍କା ପ୍ରଦାନ କରିଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ 3,45,00,000 ଘର ନିର୍ମାଣ କରାଯାଇଛି। ନୂତନ ପରିବାରଗୁଡ଼ିକୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରିବାକୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହେବାକୁ ଥିବା ବୈଜ୍ଞାନିକ ଶିଳ୍ପ ଗବେଷଣା ବିଭାଗ ଡିଏସ୍ଆଇଆର୍ର 40ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ବୈଜ୍ଞାନିକ ଶିଳ୍ପ ଗବେଷଣା ପରିଷଦ ସିଏସ୍ଆଇଆର୍ ଏବଂ ଲଘୁ ଉଦ୍ୟୋଗ ଭାରତୀ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଆଦାନ ପ୍ରଦାନ ଏହି ସମାରୋହର ମୁଖ୍ୟ ଲକ୍ଷ୍ୟ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ ଗବେଷଣା ଏବଂ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା, ଆଭ୍ୟନ୍ତରୀଣ ଗବେଷଣା ଓ ବିକାଶ କେନ୍ଦ୍ର, ବୈଜ୍ଞାନିକ ଶିଳ୍ପ ଗବେଷଣା ସଂଗଠନ ତଥା ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରୁଥିବା ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରଦାନ ଦିଗରେ ଗବେଷଣା ବିଭାଗର ଭୂମିକାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ସମାରୋହ ପାଳନର ଉଦ୍ଦେଶ୍ୟ। କୃଷକମାନେ ଚାଷ କ୍ଷେତ୍ରରେ ସହୁଥିବା କ୍ଷତି ପରିମାଣ ଏବଂ ଶସ୍ୟବୀମା ପାଉଥିବା ସହାୟତା ରାଶି ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ଏଣିକି ସାଟେଲାଇଟ୍ ମାଧ୍ୟମରେ କ୍ଷୟକ୍ଷତିର ଆକଳନ କରାଯିବ। ନାସିକ୍ଠାରେ ଯଶବନ୍ତରାଓ ଚୌହାନ ମହାରାଷ୍ଟ୍ର ମୁକ୍ତ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ କେନ୍ଦ୍ରଠାରେ ଆୟୋଜିତ ଏକ କୃଷକ ସମାରୋହରେ ଯୋଗଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହା କହିଛନ୍ତି। କଳାବଜାରୀ ରୋକିବା ଲାଗି ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ଉପରେ ଶ୍ରୀ ଚୌହାନ ଗୁରୁତ୍ୱ ଦେଇଛନ୍ତି। କୃଷିମନ୍ତ୍ରୀ କହିଛନ୍ତି, ଚାଷୀ ନିଜର ଉତ୍ପାଦ ଅନ୍ୟ ରାଜ୍ୟରେ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିବା କ୍ଷେତ୍ରରେ ପରିବହନ ଖର୍ଚ୍ଚ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ବହନ କରିବା ଉଚିତ। ଚାଷୀମାନେ ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସଚେତନ ରହିବା ସହିତ ଏହାର ପ୍ରତିକାର ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଏଫ୍ସି ଏବଂ ଏଫ୍ସି ଗୋଆ ମଧ୍ୟରେ ମୁକାବିଲା ହେବ। ଓଡ଼ିଶା ଏଫ୍ସିର ଏହା 14ତମ ମ୍ୟାଚ୍ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ 5ଟାରେ ଏହି ମ୍ୟାଚ୍ ଖେଳାଯିବ। ଚେନ୍ନାଇଠାରେ ଆଜି ଦ୍ୱିତୀୟ ମ୍ୟାଚ୍ ଜାମସେଦପୁର ଏଫ୍ସି ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ଅନୁଷ୍ଠିତ ହେବ। ଗୁଆହାଟୀଠାରେ ଗତକାଲି ମହମ୍ମଦନ ସ୍ପୋର୍ଟିଂ କ୍ଲବ ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ତାମିଲନାଡୁ ଡ୍ରାଗନ୍ସ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ତାମିଲନାଡୁ ଡ୍ରାଗନ୍ସ ଏବଂ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନିର୍ଦ୍ଧାରିତ ସମୟରେ 2-2 ଗୋଲ୍ରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଥିଲା। ସୁଟ୍ଆଉଟ୍ ଜରିଆରେ ତାମିଲନାଡୁ କଳିଙ୍ଗକୁ 6-5 ଗୋଲ୍ରେ ପରାସ୍ତ କରିଥିଲା। ଆଜି ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ସଚି ରାହା ବେଙ୍ଗଲ ଟାଇଗର୍ସ ମଧ୍ୟରେ ସନ୍ଧ୍ୟା 6ଟାରେ ମୁକାବିଲା ହେବାକୁ ଥିବାବେଳେ ରାତି 8:15ରେ ହାଇଦ୍ରାବାଦ ତୁଫାନ୍ସ ଏବଂ ଗୋନାସିକା ଦଳ ପରସ୍କରକୁ ଭେଟିବେ। ସିଡ୍ନୀ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଅଷ୍ଟ୍ରେଲିଆ 5 ୱିକେଟ୍ ବିନିମୟରେ 96 ରନ୍ ସଂଗ୍ରହ କରିଥିଲା। ଆଜିର ଦ୍ୱିତୀୟ ଦିନର ଖେଳ ଅଷ୍ଟ୍ରେଲିଆ ଗତକାଲିର ଅମୀମାଂସିତ ପ୍ରଥମ ଇନିଂସ 1 ୱିକେଟ୍ 9 ରନ୍ରୁ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 1 ୱିକେଟ୍ ହାସଲ କରିଛନ୍ତି। ଭାରତ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 185 ରନ୍ ସଂଗ୍ରହ କରିଥିଲା। ନୂଆଦିଲ୍ଲୀଠାରେ ଗ୍ରାମୀଣ ଭାରତ ମହୋତ୍ସବକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ମାଳଦ୍ୱୀପ ପ୍ରତିପକ୍ଷଙ୍କ ମଧ୍ୟରେ ନୂଆଦିଲ୍ଲୀଠାରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଚଳିତ ବର୍ଷ ଗ୍ରାମାଞ୍ଚଳଗୁଡ଼ିକୁ ଦାରିଦ୍ର୍ୟମୁକ୍ତ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ କହିଲେ କୃଷିମନ୍ତ୍ରୀ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲିର ଖେଳରେ ତାମିଲନାଡୁ ଡ୍ରାଗନ୍ସ ବିଜୟୀ ଏବଂ ସିଡ୍ନୀ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।